ବଡ଼େ ଜାଗ୍ରତ ଥାନେ ଶୁନା, ତୁମେ ଯେନ୍ ମହାପ୍ରୁକେ ପୂଜା କର୍ବା ଚାଷ, ଯେନ୍ ମହାପ୍ରୁକେ ଦିନ ରାତି ଡାକ୍ବା ଚାଷ, ଜୀବନଟା ହେଇକିନା ହାଏ ପ୍ରକୃତରେ ହାଏ ଜୀବନଟା ନୁଆଏ, ମାଟି କାଦ ପକନା ଥାନେ ଗଛ ଲଗେ ତିଆରି ହେଲା ଅଛେ, ହାଏ କାଇ କଥା ନା ଜାନେ ନା ଶୁନେ, ତୁମର ଅନ୍ଧାରେ କର୍ବାଟା କି ଉଜ୍ଲେ କର୍ବାଟା, ଦିନେ କର୍ବାଟା କି ରାତି ଥାନେ କର୍ବାଟା, ତୁମେ କାଏଟା ଭାବ୍ବା ଚାଷ କାଏଟା କର୍ବା ଚାଷ, କାଇ ବିଷୟ ଥାନେ ହାଏ ନା ଜାନେ, ତୁମର ପାପ ତୁମର ଦୋଷ ତୁମର ଭଲ ମନ୍ଦ ତୁମର ଦୁଃଖ ସୁଖ ଏ ସବୁ ବିଷୟ ଜାଣିବା କାଜେ ସ୍ୱରଗ ଥାନେ ଗୋଟେ ମହାପ୍ରୁ ଆଛେ, ହାଏ ମହାପ୍ରୁ ବିଷୟ ଲଗେ ମୁଇଁ ଆଜି ତମ୍କେ କହିବି, ବଡ଼େ ଆଶ୍ଚର୍ଯ୍ୟର କଥା ହେ ଶୁଣିଲେ କାବା ହେଇଯିବାସ, ମାତ୍ର ମୁଇଁ ଯେଉଁ ମହାପ୍ରୁ ବିଷୟ ଲୋକ କହିବି ଅଛି, ଯେଉଁ କି ସ୍ୱର୍ଗୀୟ ଅଛେ ତାର କଥା ଆଜି କହିବି ଅଛି, ହାଏଟା ବଡ଼ ଆଶ୍ଚର୍ଯ୍ୟର ମହାପ୍ରୁ ହେ, ହାଏ ତମର ମନର କଥା ସବୁ ବୁଝ୍ସି ସବୁ ଜାନ୍ସି, ତୁମର ମନ ଭିତରେ ଭଲ ଭାବନା ଅଛେ କି ଖରାପ ଭାବନା ଅଛେ ହାଇଟା ମିଶା ହାଇ ଜାନେ, ହାଇ ମହାପ୍ରୁ ବିଷୟ ଲଗେ ମୁଇଁ ଆଜି କହିବି ଯେନ୍ କି ସ୍ୱର୍ଗେ ଅଛେ, ମାତ୍ର ତୁମେ ହାଏ ମହାପ୍ରୁକେ ଭୁଲକାଇକେ ନା ପାରାସ, ତାର ଲଗେ ପାପ ନିଆଏ ନା, ହାଏ ପାପ ନା କରେ, ହାଏ ପାପକେ ଘୃଣା କର୍ସି, ମାତ୍ର ପାପି ମନକେ କ୍ଷମା ଦେଇସି ବିସ୍ତାର ପ୍ରେମ କର୍ସି, ହାଏ ଏଟା ଇଚ୍ଛା ନା କର୍ସି ଅଛେ ଯେ ତୁମର କାଜେ ସ୍ୱର୍ଗର କବାଟ ବନ୍ଦ ହେଇଯାଅ, ତମେ ନର୍କେ ଯା ଏଟା ତାର ଇଚ୍ଛା ନୁହେଁ, ହାଏ କାଏ ବୋଲସି ଅଛେ ମୁଇଁ ସବୁ ଲୋକେ ସ୍ୱର୍ଗେ ନେବି ବୋଲସି ଅଛେ, ହାଇଟା କାଜେ ବୋଲିକରି ତାର ନିଜର ବେଟା ଯୀଶୁକେ ପଟାଇଲା, ଯେନ୍ କି ଆମର କାଜେ ଆସି ସୁଲି ଥାନେ ନିଜର ଜୀବନ ଦେଲାଏ, ତାକେ କ୍ରୁଶ ବୋଲବାର କାଠ ଥାନେ ଟାଙ୍ଗି ଦେଲାଏ, ମରିଗଲା ତାର ପବିତ୍ର ରକ୍ତ ଆମର କାଜେ ବୁହାଇଲା, ଯେନ୍ ରକ୍ତ ଦ୍ୱାରା ଆମେ ମନ ଶୁଚି ହେଲୁ, ତମର ପାପ କାଜେ ହାଏ ମରଲା, ତମେ ଯଦି ଇଚ୍ଛା କଲେ ତାଙ୍କେ ଡାକବାସ, ହାଏ ତମର ମନ ଭିତରେ ଆଇସି ତମର ପାପକେ କ୍ଷମା ଦେଇସି, ତମକେ ଭଲ କାମ କରବା କାଜେ ସାହାଯ୍ୟ କରସି, ଆରେ ତମକେ ତମର ମନ ଭିତରେ ଆନନ୍ଦ ଭର୍ତ୍ତି କରିଦେଇସି, ତମେ ଆଶା ବୋଲି ମହାପ୍ରୁ ଡାକ୍ସି ଆଛେ, ତମର ସବୁ ପାପକେ ମୁଇଁ କ୍ଷମା କରବି, ମୁଇଁ ତମକେ ଆନନ୍ଦ ଦେବି, ତମର ମନ ଭିତରେ ମୁଇଁ ଆସବି, ମୁଇଁ ତମକେ ସାହାଯ୍ୟ କରିବି ଆର୍ ତୁମର ସଙ୍ଗେ ରେବି, ଆରି ଗୋଟେ ଦିନ ମୁଇଁ ଆଇବି ଆର୍ ତମକେ ମୁଇଁ ଯେଉଁ ଥାନେ ରେବି ଅଛି ହାଇ ଥାନେ ନେଇଯିବି, ଯେଉଁ ଥାନେ କି ଖାଲି ଆନନ୍ଦ 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 ଆକେ ଭର୍ତ୍ତି ହେଲା ଅଛେ, ଦୁଃଖ ବୋଲବା ଜିନିଷ ନାହିଁ, ରୋଗ ବୋଲବା ଜିନିଷ ନାହିଁ, ଭୁକ ନାହିଁ ଶୋଷ ନାହିଁ, ଖାଲି ଆନନ୍ଦ ଇଟା ଏକା ମୁଇଁ ତମକେ କହିଥିଲି ନା, ତୁମର ମନେ ବଡ଼େ ଜାଗ୍ରତ ଥାନେ ଭାବା ଆରି କଥା ମାନା, ଯେମିତିକି ତୁମର କାଜେ ସ୍ୱର୍ଗର କବାଟ ଖୋଲା ହେଇସି, ତମେ ମହାପ୍ରୁକେ କୁହା ନା, ମହାପ୍ରୁ ନିଶ୍ଚୟ ତମର କଥା ଶୁଣସି, ଏ ମହାପ୍ରୁ ମୁଇଁ ପାପି ଆଏ ମୁଇଁ ଦୋଷୀ ଆଏ, ମୋର ମନେ କାଇଚ ଭଲଟା ନିଆଏ, ସବୁ ପାପ କଥା ଏକା ଅଛେ, ମୋର ମନର ପାପକେ ଦୟାକରି ଧୋଇ ଦିଆସ ମହାପ୍ରୁ, ମୋର କାଜେ ସ୍ୱର୍ଗର ବାଟ ଖୋଲା କରିଦିଆସ ମହାପ୍ରୁ, ମୋର ମନେ ଆସିକରି ତମେ ଦୟାକରି ବାସ କର ମହାପ୍ରୁ, ମୈତର ହାଟେ ଗଲେ ପିଲାବୁଢ଼ା ମାଇଜି ମୁନୁଷ ଭତ୍ରା ମରିଆ ସବକେ ଦେଖବାସ, ତାକର ପିନ୍ଧାଓଡ଼ା ଥାନଲେ ଜାନବାସ ହାଏ ମନ କାଇ ଜାତିର ଲୋକ ଆଏ ବୋଲି, ମାତର ଗୋଟ କଥା ଜାନକେ ନା ପାରାସ, ହାଏଟା ତାକର ମନ ଗୋଟ ଲୋକ ବଡ଼ ସାଧୁ ପାରା ଦିଶି, ମାତର ତମକେ ଠକ୍ସି ତାର ମନର କଥା ତମକେ ଲୁଚାଇସି, ମାତର ଗୋଟ ଲୋକ ଆଛେ ତାକେ କନି କାଏଟା ନା ଲୁଚାଇକେ ପାରେ, ହାଏ ସବକେ ଜାନେ, ହାଏ ଏ ଧର୍ତନୀକେ ତିଆରି କରଲା ଅଛେ, ହାଏ ମୁନୁଷକେ ବନାଇଲା ଅଛେ, ତେବେ ମୁନୁଷ ତାକେ ଠକ୍କେ ନା ପାରେ, ମୋର କଥା ଶୁନା ମୈତର, ଗୋଟ ଲୋକ କାଏଟା ଚୋରଲେ ଲୁଚାଇସି, ହାଏ ଭାବସି କି ତାକେ କନି ନା ଦେଖ, ମାତର ମହାପ୍ରୁ ଦେଖ୍ସି ଆଛେ, ମିଚ କହିଲେ ମହାପ୍ରୁ ଜାନ୍ସି, ମହାପ୍ରୁ ସବୁର ମନକେ ଜାନ୍କେ ପାରେ, ମହାପ୍ରୁ କହିସି ତାର ମନ ଭିତରେ ପାପ ପୁର୍ଲା ଅଛେ, ଆମେ ମହାପ୍ରୁକେ ବଡ଼ ବୋଲି ମାନବାର ଅଛେ, ମାତର ଲୋକ ମନ ନିଜେ ବଡ଼ ବୋଲାଇ ହେବାଏ, ହାଏ ମନ ଲୋକକେ ମିଚ କହିବାଏ ଆରି ଠକବାଏ, ହାଏ ମନ ଛେଲି କୁକୁଡ଼ା କାଏ କାଏଟାକେ ନେଇକରି ପୂଜବାଏ, ହାଏ ମନ ଚୋରବାଏ ଜୁରବାଏ ଦାରି କରବାଏ। ଏସବୁ କରି ଜୋନ୍ ମାପରୁ ନୁଆଏ ହାଇଟା ମନକେ ପୂଜା କରବାଏ। ହାଏ ମନ ପାଙ୍ଗବାଏ, ରିସା ହେବାଏ, ସର ପକାଇବାଏ, ହାଏ ମନ ମାରାମାରି ହେବାଏ। ମାପରୁ ହାଏ ମନକେ ବିସ୍ତାର ରିସା ହେସି। ଲୋକ ମନ ଜାନତ ଯେ ମାପରୁ ଆଛେ, ଆରି ମାପରୁ ସବକେ ବନାଇଲା। ମାପରୁ ପାପକେ ବଡ଼ ରିସା ହେସି। ମାପରୁ କହିସି ଆଛେ କି ଜୋନ୍ ପାପ କରସି ତାକେ ହାଏ ଦଣ୍ଡ ଦେସି। ମରଲେ ହାଏ ମନ ନର୍କେ ଯିବାଏ, ହାଏ ଥାନେ ହାଏ ମନ ବିସ୍ତାର ଦଣ୍ଡ ଭୋଗବାଏ। ସବୁ ଜାତିର ଲୋକ ମନର ମନ ସମାନ ଆଏ, ସବୁ ଲୋକର ମନେ ପାପ ଆଛେ। ମାତର ତମେ ତମର ପାପକେ ଛାଡ଼କେ ପାରାସ କି? ତମେ ନା ପାରାସ। ହାମତି ହେଲେ ମାପୁରୁ ରିସାଲେ କେବେ ଯାଇକେ ନା ପାରାସ। ଆମର ମନ ଭିତରଲେ ପାପକେ ଗୁଚାଇକେ ଆମେ ନା ପାରୁ। ମାତର ମାପୁରୁ ଏସବୁ ବଦଲାଇକେ ପାରେ। ହାଇ ଗୋଟ ଲୋକକେ ପଟାଇଲା ଅଛେ, ହାଇ କ ନାଇଁ ଜାନାସ? ହାଏ ଯୀଶୁ ଆଏ ମାପୁରୁର ଗୋଟକି ବୋଲି ବେଟା, ମାପୁରୁର ଦା ନାଏ। ଯୀଶୁ ଆକା ଆମକେ ପାପ କରଲା ଦଣ୍ଡ ଥାନଲେ ବାଚାଇସି। ଆମର କାଜେ ହାଏ ପୂଜା ଗଲା, ତାର ବନି ଆମର କାଜେ ଦେଲା। ହାଏ ତମର ମନକେ ନୂଆ କରସି, ଆରି ତମକେ ରକ୍ଷା କରସି। ତମେ ଯୀଶୁକେ ତମର ମନକେ ଧୋଇବା କାଜେ କୁହା, ତମର ସବୁ ପାପ ଦୋଷ ଛାଡ଼ା, ଆରି ମାପୁରୁ ଲଗେ ତମର ମନକେ ନିଆ। ଯୀଶୁର ପଚେ ପଚେ ଗଲେ ହାଏ ତମକେ ଉପକାର କରସି। ତମେ କୁହା, ହେ ମାପୁରୁ ଆମର ପାପକେ ଦୟାକରି କ୍ଷମା କରା, ଆରି ଆମକେ ବାଚା। ଏଦିନା ଗୋଟ ନୂଆ କଥା ଆଜି କହିବି। ଯୀଶୁକେ କେମତା କରି ମାରଲାଏ ହାଇଟା କହିବି, ଆରି ହାଇ କେମତା କରି ଜିଇଁଲା ହାଇଟା ମିଶା କହିବି। ଯୀଶୁ ଏ ପୂର୍ତ୍ତି ଥାନେ ରେଲା ବେଲେ ଲୋକମାନକେ ମାପୁରୁର କଥା କହି ସବୁ କାଇଲା ଛାଡ଼ାଇଲା। ହାଏ ସବୁ ଲୋକକେ ତାଙ୍କର ପାପ କାଜେ ହୁଡ଼ଲା। ତେବେ ଜନ୍ ମନ ବଡ଼ ବଡ଼ ଲୋକ ରେଲାଏ, ହାଏ ମନ ଯୀଶୁକେ ବିସ୍ତାର ରିସା ହେଲାଏ। କାଏ କାଜେ ବୋଲେ ସବୁ ଲୋକ ଯୀଶୁକେ ଭଲ ପାଇବା କାଜେ ଲାଗଲାଏ। ଏଇଟା ଦେଖି ବଡ଼ ବଡ଼ ଲୋକମନ ଯୀଶୁକେ କୁଚର ହେଲାଏ। ଗୋଟ ଦିନେ ଏ ବଡ଼ ବଡ଼ ଲୋକମନ ଯୀଶୁକେ ଧରି ଆନବା କାଜେ ଲୋକମନକେ ପଟାଇଲାଏ। ଲୋକମନ ଯୀଶୁକେ ଧରି କରି ହାଏ ବଡ଼ ବଡ଼ ଲୋକମନ ଲଗେ ନେଲାଏ। ହାଏ ମନ ପଚାରଲାଏ, ତୁଇ ସତେ ମାପୁରୁର ବେଟା ଆଏ କି? ଯୀଶୁ କହିଲାଏ, ମୁଇଁ ମାପୁରୁର ବେଟା ଆଏ। ଏଟା ଶୁଣି ହାଏ ମନ ଆରି ବିସ୍ତାର ରିସା ହେଲାଏ। ତାକେ ମର୍ନେ ମାରବା କାଜେ ଠିକ କରଲାଏ, ଆରି ସଞ୍ଜଲେ ତାକେ କାଏ କାଏ ଦୁଃଖ ଦେଖେ ଆରମ୍ଭ କରଲାଏ। ସକାଳେ ତାକେ କାଟେ ମିଶାଏ ମେଘ ମାରଲାଏ, ତେବେ ମିଶା ଯୀଶୁ ନା ମରଲା। ମୁଣ୍ଡେ ବେଲା ହେଲା, ସବୁ ବାଟେ ଅନ୍ଧାର ହେଇଗଲା, ଭୂଇଁ ଥରଥରି ଗଲା। ତାକେ ଜନ୍ ମନ ଜାଗିରଲାଏ ରାଜା ଘର ପାଇକ ମନ। ହାଏ ମନ କହିଲାଏ, ଏ ସତ୍ୟା କାହ ମାପୁରୁର ବେଟା ଆଏ, ନହେଲେ ଏମିତି କେମତା ହେତା? ହାଏ ସଞ୍ଜେ ଯୀଶୁକେ ଜନ୍ ମନ ପ୍ରେମ କର୍ତ୍ତେର ଲାଏ। ହାଏ ମନ ଭିତରଲେ ଗୋଟ ଲୋକ ଆସି ଯୀଶୁର ମଡ଼କେ ନେଲା, ଗୋଟେକେ ଲୁଗା ଥାନେ ଗୁଡ଼ାଇଲା, ତାକେ ଗୋଟେ ପକନାର ଖାଲ ଥାନେ ନେଇକରି ଢାପି ଦେଲା। ଜନ୍ ଖାଲ ତାର କାଜେ ଖୋଲିରଲା, ହାଏ ଥାନେ ହାଏ ଶୁଆଇଲା, ଆର୍ ତାର ଉପରେ ଗୋଟ ବଡ଼ଟା ପକନା ଆନିକରି ଢାପି ଦେଲା। ଦୁଇ ଦିନ ଗଲା ଉତ୍ତାରେ ତିନ ଦିନ ବେଲକେ ସକାଳେ ମାଇ ଜୀବନ ଯୀଶୁର ମୋଡ଼କେ ବାସ୍ନା ତେଲ ଲଗାଇବା କାଜେ ଆସିଲାଏ। ମାତ୍ର ଗୋଟ ଦୁତ ଧବ ଲୁଗା ପିନ୍ଧି ଉଜ୍ଜଲ ହି ବସିରଲା। ଦେଖି ଦି ସବୁ ତ ଡରଲାଏ, ମାତ୍ର ହାଏ ଦୁତ କେ ମାପୁରୁ ପଟାଇରଲା। ହାଏ କହିଲା, ନା ଡରା, ତମେ ମନ ଯୀଶୁକେ ଖୋଜବା ଯାସ କାଏ? ହାଏ ଏଥାନେ ନିଆଏ, ହାଏ ଜିଇଁଲା ଅଛେ। ତମେ ମନ ଗାଲିଲିକେ ଯିବା ବାଟେ ତାକେ ଦେଖବାସ। ହାଏ ଯେମିତି କହିରେଲା ହାମତି ଉଠ୍ଲା ଅଛେ। ମାଇଜୀ ମନ ଲେଟି ଉଠିଗଲାଏ। ପଛେ ଯୀଶୁକେ ଜନ୍ ମନ ବିଶ୍ୱାସ କର୍ତ୍ତେରଲାଏ। ହାଏ ମନ ଭିତରଲେ ଗୋଟ ଲୋକ ଆସି ଯୀଶୁକେ କହିଲା, ତମେ ଏସବୁ ଥାନଲେ ଯାଇ ଜନ୍ ଜନ୍ଟା ମୁଇଁ ତମକେ ଶିଖାଇଲି, ହାଏ ହାଏଟା କରା। ଯୀଶୁ ଜନ୍ କଥା କହିଲାଏ, ହାଏଟା ହାଏ ମନ ଶୁଣିଲାଏ। ଆରି ଗୋଟ କଥା କହିଲା, ନି ମୁଇଁ ଜନ୍ଟା ଜୀବନ ରହିଲା ବେଲେ କହିଲି ହାଏଟା ସବୁକେ କୁହା। ଜନ୍ ବିଶ୍ୱାସ କରସି ହାଏ ଜିଇଁସି, ଜନ୍ ନା କରେ ହାଏ ମର୍ସି। ଏତ୍କି କହି ଦେଇକରି ଯୀଶୁ ସବୁ ଲୋକ ଦେଖତେ ସ୍ୱର୍ଗେ ଉଠିଗଲାଏ। ଗୋଟ ଦିନ ଆସବାଏ ସବୁକେ ନେବା କାଜେ ହାଏ ଏଥାନେ ଆଇସି। ଜନ୍ ଜନ୍ ଯୀଶୁକେ ବିଶ୍ୱାସ କରବୁ ହାଏ ସବୁ ସ୍ୱର୍ଗେ ଯିବୁ, ଜନ୍ ଯୀଶୁକେ ବିଶ୍ୱାସ ନା କରେ ହାଏ ମନ ସବୁ নরকে যাবে। তুমি যীশু মহাপ্রভুকে বিশ্বাস করবা চাস কি না? হায় তোমাকে কায়টা করবা কাজে ইচ্ছা করছি আর জানাস? বাইবল থানে এমতি লেখা হেলা আছে, আমাকে বাইবল গোট কথা শিখিয়ে দিস আছে। হায় থানে মহাপ্রুর কথা আছে, হাই ইচ্ছা করছি আছে তোমে সব লোক তাঁকে দিন রাতি প্রার্থনা, সকালে প্রার্থনা করা, সঞ্জে করা, রাতি বেলে করা, কাম থানে যাবার বেলে প্রার্থনা করা, হিনলা বেলে প্রার্থনা করা, শৈলা বেলে প্রার্থনা করা, সবুবেলে তোমে মহাপ্রুকে প্রার্থনা করা। আহরি প্রার্থনা করলা বেলে যীশুর নাম থানে প্রার্থনা করা, যীশুর নামে জন প্রার্থনা করলে হাইটা সব মিলছি। তোমার সব মন দিয়ে তোমে মহাপ্রুকে প্রেম করা, তোমার লোক বা তোমার বন্ধু বান্ধব পাক পড়সা যেতকি আছ সবুকে প্রেম করা। বেটা বেটিকে মহাপ্রু বিষয়ে কাজে বুঝা এমনকে তাঁকে সবু কথা শিখা। তোমার বেটা বেটিকে মহাপ্রুকে প্রার্থনা করবা কাজে শিখা, প্রার্থনা করবা থানে নিয়া জন্মন যীশুকে প্রেম করবা আছ, হাইমন সঙ্গে মিশি করে প্রার্থনা করা। বাইবল থানে অনেক কথা লেখা হেলা আছে, বিস্তার বিষয় আছে, সবু তোমার বন্ধু বান্ধব লোক বাক্যে মহাপ্রুর বাট দেখা, যেমতি কি যীশু লগে সবু লোক বিশ্বাস করকে পারত। মহাপ্রু কয়বা আছ তার বেটা বেটি কেবে মিছ না কত আর না চরত, এমন সবুবেলে ভুল পিলা টকি পারে রে ভাই। আপনি হাতে কাম করবার আর ঘরকে সবু লোককে খাইকে পিকে দেবার, যদি কার থানলে কায়টা চোরি করে আনলা চাস তেবে তাকে লেটাই হেলে দেবার, নইলে তার কাছে পয়সা দিয়ে পকাইবার। যদি বিকবা চাস কায়টা তেবে হাড়কি দেয় তোমে জনটা মন তুলবা চাস, বড় জাগ্রত রেবার যেমতি কি তোমে মন না ঠকাস লোককে। লোক মনকে উপকার করবা কাজে সবুবেলে তিয়ার রা, জন মন যীশু খ্রিস্টকে ভাই বন্ধু বলবা আচত, হাই মন সঙ্গে মিলিমিশি রা। জন মন মহাপ্রুর কথা তোমকে কয়বা আচত, তাঁকে উপকার করা, পয়সা পত্র দিয়াস নলে যেমতি হলে করি উপকার করা। এমতি করলে মহাপ্রুর লোককে তোমে উপকার করবা আচাস বলি জানা। তোমে কুচরিয়া নেওয়া হওয়া না, তোমকে যদি কনিকাইটা নসাইলা তাহলে তাকে ভুল করা। মহাপ্রুর প্রেম তোমার মন ভিতরে আছে, মহাপ্রু তোমকে তার জীবন দিয়ে করে প্রেম করলা আছে। আমি পাপ করতেলু তাকর শত্রু হেরলু, মাত্র হায় আমাকে প্রেম করলা, আমি তার শত্রু হলে মিশা প্রেম করছি আছে। এটা হাইটা খাই করি তোমার গাগরকে না নসা কায় কাজে বললে হাইটা মহাপ্রুর গাগরায়, মদ পান বিড়ি জনটা পারলে হাইটা না খা। যীশু মহাপ্রুকে দিন রাতি প্রার্থনা করা, তোমার মনে পবিত্র আত্মা আছে হায় তোমকে মহাপ্রুকে প্রার্থনা করবা কাজে বপু দিছি, তোমকে গোটকি মাই যা করে বারে দুইটা নয়। তোমার বেটা বেটিকে মহাপ্রুকে মানবা কাজে শিখা, মহাপ্রুকে জোয়ার করা, সবু তোমকে দেলা আছে তাকে জোয়ার করা, সবু থানলে বাঁচাইছি আছে, তোমকে জনটা লড়া হাইটা দেশি আছে, যীশুর নামে জনটা মাগলে মহাপ্রু তোমকে হাইটা দেশি আছে, তোমার মাংনি শুনছি আছে, তেবে তোমে যীশুর নামকে ধরি জন থানে যিবাস, হাইতি লোক মনকে তাকর নাম কোয়া যেমতি কি সবু লোক বিশ্বাস করবায়।